ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗଲାକାଲି ନିର୍ବାଚନ କମିଶନରଙ୍କ ପାଖେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ତରଫ ୟୁନିକ୍ ନମ୍ଘର ସହାୟତାରେ ନିର୍ବାଚନୀ ବଣ୍ଡର ପୂରା ବିବରଣୀ ଦାଖଲ କରାଯାଇଛି। ନିର୍ବାଚନ କମିଶନ ଏହି ନୂଆ ତଥ୍ୟକେ ନିଜର ୱେବ୍ସାଇଟ୍ରେ ଜାରି କରିଛନ୍। ଏଥି ବଣ୍ଡ କ୍ରେତା ଆଉ ଦଲମାନେ ପାଇଥିବାର ପାଣ୍ଠି ବାଦେ ଜଣାପଡ଼ବା। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନିର୍ବାଚନ ବଣ୍ଡ ଘିନ୍ବାର ଆର୍ ବଣ୍ଡମାନଙ୍କୁ ଭଞ୍ଜାବାର ଲାଗି 2018 ମାର୍ଚ୍ଚ ମାସ ବଣ୍ଡ ଜାରି କରିଥିଲା। ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ତରଫ ରିୟୁଜେବୁଲ୍ ଉତ୍କ୍ଷେପଣ ଯାନ ପୁଷ୍ପକର ଆଜି ପରୀକ୍ଷଣ କରାଯିବା। ଏଥି ଇସ୍ରୋର ଅଧ୍ୟକ୍ଷ ଏସ୍ ସୋମନାଥ ଆଉ ଅଲଗା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ। ଗଲାବର୍ଷର ଏପ୍ରିଲ ମାସେ ଏହି ଉତ୍କ୍ଷେପଣ ଯାନର ଆଘର ନମୁନାର ପରୀକ୍ଷା କରାଯାଇଥିଲା। ପୁଷ୍ପକ ଉତ୍କ୍ଷେପଣ ଯାନ ଆକାଶନୁ ପବନର ଗତି ଆର୍ ଅଲଗା ବିଷୟମାନଙ୍କର ଉପରେ ଅନୁଧ୍ୟାନ କଲା ଉତ୍ରୁ ରନ୍ୱେକେ ଫେରିବା ବୋଲି ଜଣାପଡ଼ିଛି। ନିର୍ବାଚନ ତୟାରୀ ଭିନ୍ ଭିନ୍ ଦିଗ୍ ବିଷୟରେ ସମୀକ୍ଷା କରବାର ଲାଗି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଦଳ ଆଜିଠାରୁ ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତ କରବାର କାର୍ଯ୍ୟକ୍ରମ ରହିଛି। ସେ ଆଜି ରାଜ୍ୟ ପୁଲିସ୍ ନୋଡାଲ ଅଧିକାରୀ ନିର୍ବାଚନ ସଞ୍ଜୟ କୁମାର ଆଉ ଅଲଗା ନିର୍ବାଚନ ଅଧିକାରୀମାନଙ୍କ ସଙ୍ଗେ କୋରାପୁଟ ମାଲକାନଗିରି ରାୟଗଡ଼ା ଆର୍ ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳ ସୁନାବେଡ଼ା ରେଞ୍ଜର ଡିଆଇଜି ଆରକ୍ଷୀ ଅଧୀକ୍ଷକ ଆଉ 14 ବିଧାନସଭା ଆସନର ରିଟର୍ଣ୍ଣିଂ ଅଫିସରମାନଙ୍କ ସହିତ ନିର୍ବାଚନ ତୟାରୀ ବାବଦେ ଆଲୋଚନା କରିବେ। ଏହି ଗସ୍ତ ସମୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ଭୋଟ୍ ଗଣତି କେନ୍ଦ୍ରମାନଙ୍କୁ ଭିଲ୍ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ସେ ଆଇବାକାଲ ନବରଙ୍ଗପୁର ଜିଲ୍ଲା ଗସ୍ତ କରିବେ ବୋଲିକରି ଜଣାପଡ଼ିଛି। ଝାରସୁଗୁଡ଼ା ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେ ଗଲାକାଲି ଛତିଶଗଡ଼ ସୀମାକେ ଲାଗିଥିବା ଗ୍ରାମ ପଞ୍ଚାୟତମାନଙ୍କୁ ଗସ୍ତ କରିଥିଲେ। ସେ ଏହି ସମୟରେ ବୁଥ୍ ସ୍ତର ନଥିବାର ଭିନ୍ ଭିନ୍ ସୁବିଧା ଆଉ ନିର୍ବାଚନ ତୟାରୀ ବାବଦେ ଅନୁଧ୍ୟାନ କରିଥିଲେ। ଇନ ଜଣାଇ ଦିଆଯାଇପାରେ ଯେ ଛତିଶଗଡ଼ ସୀମାକେ ଲାଗିକରି ଥିବାର ବ୍ରଜରାଜନଗର ବିଧାନସଭା ମଣ୍ଡଳୀନ 109,666 ପୁରୁଷ ଆର୍ 106,176 ମହିଳାଙ୍କର ଲାଗି 397 ଜାଗାନୁ 515 ମତଦାନ କେନ୍ଦ୍ର କରାଯାଇଛି। ହେନ୍ତା ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଆଇବା ଲୋକସଭା ବିଧାନସଭା ନିର୍ବାଚନ ପରିଚାଳନା ବାବଦେ ଜିଲ୍ଲାନୁ ଥିବାର ଭିନ୍ ଭିନ୍ କକ୍ଷମାନଙ୍କୁ ବୁଲି ଦେଖିଥିଲେ। ସେହି ସମୟରେ କକ୍ଷମାନଙ୍କର ଦାୟିତ୍ୱରେ ଥିବାର ଅଧିକାରୀମାନଙ୍କ ସହିତ ସୁରୁଖୁରୁତି ଭୋଟ୍ କରବାର ଲାଗି ଚାଲିଥିବା କାର୍ଯ୍ୟକ୍ରମ ନେଇକରି ଆଲୋଚନା ଭିଲ୍ କରିଥିଲେ। ଭାରତୀୟ ରେଲ ହୋଲି ପରବକେ ନଜରଥି ରଖିକରି ଯାତ୍ରୀମାନଙ୍କ ଯାଆସର ସୁବିଧା ଲାଗି 540 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରବା। ରେଲ ମନ୍ତ୍ରଣାଳୟ ସୂଚନା ଅନୁସାରେ କୋଲକାତା ପୁରୀ ସହିତ ଦିଲ୍ଲୀନୁ ଦେଶର ପ୍ରମୁଖ ଠାନମାନଙ୍କୁ ଏହି ଟ୍ରେନ୍ ଚଳାଚଳ କରବା। ଗଲାବଛରନୁ ଏ ବଛର ଅତ୍କା 219 ଟ୍ରେନ୍ ଚଲାଯିବା ବୋଲି ରେଳବାଇ ସୂତ୍ରରୁ ଜଣାପଡ଼ିଛି। ମନ୍ତ୍ରଣାଳୟ ଇଟାଭିଲ୍ କହିଛି ଯେ ଯାତ୍ରୀମାନଙ୍କର ସୁରକ୍ଷା ନିଶ୍ଚିତ କରବାର ଦିଗେ ପ୍ରମୁଖ ଷ୍ଟେସନମାନଙ୍କୁ ଅତିରିକ୍ତ ସୁରକ୍ଷା କର୍ମଚାରୀ ନିଯୁକ୍ତ କରାଯିବା। ଟ୍ରେନ୍ ଚଳାଚଳ ସୁରୁଖୁରୁତି କରବାର ଲାଗି ପ୍ରମୁଖ ଷ୍ଟେସନମାନଙ୍କେ ରେଳ ଅଧିକାରୀମାନଙ୍କୁ ଜରୁରୀକାଳୀନ ଡ୍ୟୁଟିଥି ନିୟୋଜିତ କରାଯିବା। ଆଜି ବିଶ୍ୱ ଜଲ୍ ଦିବସ 1993 ମସିହାନୁ ଆଜି ଦିନକେ ଜଲ୍ ଦିବସ ଭାବେ ପାଳନ କରାଯାଉଛି। ଏ ବଛରର ଶାନ୍ତିର ଲାଗି ପାନ୍ ବାର୍ତ୍ତା ନେଇକରି ବିଶ୍ୱ ଜଲ୍ ଦିବସ ପାଳନ କରାଯାଉଛି। 2030 ତକ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରବାରକେ ଲକ୍ଷ୍ୟ ସଫଲ କରବାର ପାନ୍କେ ସମାନ କରି ବାଣ୍ଟବାର ଲାଗି କାମ କରବାର ଉପରେ ସରକାରଙ୍କ ତରଫ ଜୋର୍ ଦିଆଯାଇଛି। ଜଲସମ୍ପଦର ଠିକ୍ଠାକ୍ ପରିଚାଳନା ଲକ୍ଷ୍ୟ ହାସଲ ଦିଗେ ଆଗ୍କେ ନେଇପାରବା ବୋଲି ବିଶେଷଜ୍ଞମାନେ କହିଛନ୍ତି। ସଫା ଆର୍ ସୁରକ୍ଷିତ ପାନର ଦରକାର ବାବଦେ ଲୋକକୁ ଜଣାବାର ଲକ୍ଷ୍ୟଟି ଫି ବଛ ବିଶ୍ୱ ଜଲ୍ ଦିବସ ପାଳନ କରାଯାଉଛି। ଇଉଲ୍ଗୁନେ ଆଜି ରାଜ୍ୟ ଆର୍ ଦେଶର ଭିନ୍ ଭିନ୍ ଜାଗାରୁ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ପରିଚାଳିତ ଯୁକ୍ତ 2 ପରୀକ୍ଷା ଖାତା ଦେଖା ଏଠାନୁ ମୂଲ ହେବା। ଏ ବାବଦେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ତରଫ ସବୁ ପ୍ରକାରର ପ୍ରସ୍ତୁତି କରାଯାଇଛି। ପହିଲା କ୍ଷେପେ ଆଜିଠାନୁ ଏପ୍ରିଲ 2 ଆର୍ 2 ନମ୍ଘର କ୍ଷେପେ ଆଇବା ଏପ୍ରିଲ 4-15 ତାରିଖ ତ ଖାତା ଦେଖା ହେବା। ପହିଲା କ୍ଷେପେ 6,500 ଜଣ ଆର୍ 2 ନମ୍ଘର କ୍ଷେପେ 4,000 ଶିକ୍ଷକ ଶିକ୍ଷୟିତ୍ରୀ ଖାତା ସୁଦ୍ଧା କାମେ ନିଯୁକ୍ତ ହେବେ ବୋଲି ପରିଷଦ କର୍ତ୍ତୃପକ୍ଷ କହିଛନ୍। ଏ ବଛର 3,86,250 ଜଣ ଛାତ୍ରଛାତ୍ରୀ ଯୁକ୍ତ 2 ପରୀକ୍ଷା ଦେଇଛନ୍। ଆଇବା ମେ 15 ତାରିଖ ତକ ପରୀକ୍ଷାଫଲ ବାହାର କରବାରକେ ସିଏଚ୍ଏସ୍ଇ ତରଫ ସମୟ ଧାର୍ଯ୍ୟ କରାଯାଇଛି। ଏଥନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।